ଆଜି ଶୁଣିବା ଗଣେଶ୍ୱର ମିଶ୍ରଙ୍କ ଗଳ୍ପ ଶାଳବୃକ୍ଷ ବ୍ରହ୍ମରାକ୍ଷସ ଓ କାଠଚୋର ପ୍ରସଙ୍ଗ। ସରକାରଙ୍କର କୌଣସି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥାଏ ବହୁ ପୁରୁଣା ଶାଳବୃକ୍ଷଟିଏ, ତହିଁରେ ବସତି କରିଥାଏ ଗୋଟିଏ ବ୍ରହ୍ମରାକ୍ଷସ। ଦିନେ ମଧ୍ୟରାତ୍ରରେ ସେହି ଶାଳବୃକ୍ଷ ମୂଳରେ ପହଞ୍ଚିଲେ ଖଦଡ଼ ଧୋତି ପଞ୍ଜାବୀ ପରିହିତ ପୃଥୁଳକାୟ ଜଣେ ମଧ୍ୟମ ବୟସ୍କ, ଦୁଇଜଣ ଆଦିବାସୀ ଶ୍ରେଣୀୟ କୁଠାରହସ୍ତ ଶ୍ରମଜୀବୀ ଆଉ ଗୋଟିଏ ଟ୍ରକ୍। ଶ୍ରମଜୀବୀ ଦୁହେଁ କ୍ଷିପ୍ର ବେଗରେ ଟ୍ରକ୍ରୁ ଓହ୍ଲାଇ କୁଠାରରେ ଶାଳବୃକ୍ଷ ମୂଳରେ ପ୍ରଥମ ପ୍ରହାର ମାରନ୍ତେ ନିଦ୍ରାଭଙ୍ଗ ହେଲା ବ୍ରହ୍ମରାକ୍ଷସର। ନିଦ ଟଳମଳ ସ୍ୱରରେ ସେ କହିଲା, ଭୋ ଭୋ ମନୁଷ୍ୟମାନେ, ମଧ୍ୟରାତ୍ରରେ ଏଠାରେ ତୁମମାନଙ୍କର କି କାର୍ଯ୍ୟ? ପୃଥୁଳକାୟ ମଧ୍ୟବୟସ୍କ ବ୍ୟକ୍ତି ଜଣକ କହିଲେ, ମୁଁ ଜଣେ ଚୋରା କାଠ ବ୍ୟବସାୟୀ, ମଧ୍ୟରାତ୍ରରେ ହିଁ ମୁଁ ମୋର କର୍ତ୍ତବ୍ୟ କରିଥାଏ, ତୁମର ପରିଚୟ? ବ୍ରହ୍ମରାକ୍ଷସ କହିଲା, ମୁଁ ଜଣେ ବ୍ରହ୍ମରାକ୍ଷସ, ଏହି ଶାଳବୃକ୍ଷରେ ବହୁ ବର୍ଷ ହେଲା ରହିଆସୁଅଛି, ମୋ ବୃକ୍ଷଟିକୁ ଉତ୍ପାଟିତ କରିବାର ଅଧିକାର ତୁମେମାନେ ପାଇଲ କେଉଁଠାରୁ? ମଧ୍ୟବୟସ୍କ, ଆଜକୁ ବହୁ ବର୍ଷ ହେଲା ମୁଁ ଚୋରା କାଠ ବ୍ୟବସାୟ କରିଆସୁଛି, ଦେଶ ସ୍ୱାଧୀନତା ଲାଭ କଲା ପରେ ଏହା ହିଁ ଆମମାନଙ୍କର କୌଳିକ ବୃତ୍ତି। ଏଠି ପ୍ରାୟ ଅର୍ଦ୍ଧାଧିକ ଶାଳବୃକ୍ଷ ମୁଁ ଲଣ୍ଡା କରିସାରିଲିଣି, ଅଥଚ ମୋତେ କେହି ମୋ ଅଧିକାର ସମ୍ପର୍କରେ ଏପରି ଅଯୌକ୍ତିକ ପ୍ରଶ୍ନ ପଚାରିନାହାନ୍ତି। ତେବେ ତୁମ ସଙ୍ଗେ ବନ୍ଧୁତା ହେବା ମୋର ପରମ ସୌଭାଗ୍ୟ, ଦୟାକରି। ଏମନ୍ତ କହି ବ୍ୟବସାୟୀ ଜଣକ ଗୋଟିଏ ରୁମାଲରେ କିଛି କାଗଜ ଜାତୀୟ ବସ୍ତୁ ବାନ୍ଧି ବ୍ରହ୍ମରାକ୍ଷସ ଉଦ୍ଦେଶ୍ୟରେ ଶାଳବୃକ୍ଷ ଉପରକୁ ନିକ୍ଷେପ କଲେ। ବ୍ରହ୍ମରାକ୍ଷସ ତାର ପ୍ରକାଣ୍ଡ ଲମ୍ବା ହାତରେ ରୁମାଲଟିକୁ ଅନାୟାସରେ ଧରିନେଇ ତାକୁ ଖୋଲି ଦେଖିଲା ଓ ତାପରେ ରୁମାଲ ଓ କାଗଜ ଜାତୀୟ ବସ୍ତୁଗୁଡ଼ିକୁ ତାତ୍ସଲ୍ୟରେ ବ୍ୟବସାୟୀ ଉପରକୁ ଫିଙ୍ଗୁ ଫିଙ୍ଗୁ ହୋ ହୋ ହୋଇ ହସି ଉଠିଲା ଏବଂ କହିଲା, ମୋର ଅସଲ ପରିଚୟ ଜାଣିଥିଲେ ତୁମେ ଆଜି ମୋତେ ମାତ୍ର କେତେ ସହସ୍ର ମୁଦ୍ରା ଲାଞ୍ଚ ଦେଇ ଶତ ସହସ୍ର ମୂଲ୍ୟର ଏହି ଶାଳବୃକ୍ଷଟିକୁ କବଳିତ କରିବାର ଦୁଃସାହସ କରିନଥାନ୍ତ ବ୍ୟବସାୟୀ। ହା ହା ହା, ମଧ୍ୟବୟସ୍କ, ତୁମକୁ ଅପମାନିତ କରିଥିବାରୁ ମୁଁ ଦୁଃଖିତ। ବ୍ରହ୍ମରାକ୍ଷସ, ଜଙ୍ଗଲରେ ଶାଳବୃକ୍ଷମାନଙ୍କର ଅଭାବ ନାହିଁ, ତୁମେ ଗୋଟିଏ ଡିଆଁରେ ଅନ୍ୟ ଯେକୌଣସି ଶାଳବୃକ୍ଷକୁ ଚାଲିଯାଇପାର, ମୋ ପ୍ରତି ସଦୟ ହୋଇ ମୋତେ ଏହି ବୃକ୍ଷଟିକୁ ହାଣିବାକୁ ଅନୁମତି ଦିଅ। ବ୍ରହ୍ମରାକ୍ଷସ କହିଲା, ଦେଖ ବନ୍ଧୁ, ମୁଁ ମଧ୍ୟ ଦିନେ ମନୁଷ୍ୟ ଥିଲି, ତୁମ ପରି ସୁଖ ଦୁଃଖ ଲାଭ କ୍ଷତି ସମ୍ପର୍କରେ ରହୁଥିଲି ଚିନ୍ତିତ, ତୁମ ପ୍ରତି ତେଣୁ ମୋର କୌଣସି ଘୃଣା କ୍ରୋଧ ବା ଅସୂୟାଭାବ ନାହିଁ, କିନ୍ତୁ ତୁମ ମନୁଷ୍ୟମାନଙ୍କର ମଙ୍ଗଳ ସାଧନ ପାଇଁ ମୋର ନିବେଦନ, ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ତୁମେ ବୃକ୍ଷହଣା ବ୍ୟବସାୟ ପରିହାର କରି ଅନ୍ୟ କୌଣସି ଅଧିକ ଲାଭଜନକ ବୃତ୍ତିରେ ମନୋନିବେଶ କର। ବ୍ରହ୍ମରାକ୍ଷସ ଓ ବ୍ୟବସାୟୀଙ୍କ କଥୋପକଥନରେ ବିରକ୍ତି ପ୍ରକାଶ କରି ଶ୍ରମଜୀବୀ ଦୁହେଁ ଏହା ମଧ୍ୟରେ ଅନ୍ୟ ଏକ ବୃକ୍ଷ ମୂଳରେ ବସି ବିଡ଼ିରେ ନିଆଁ ଧରାଉଥିଲେ। ମଧ୍ୟରାତ୍ରମାନଙ୍କରେ ଚୋରା କାଠରେ ମଣ୍ଡିତ ହେବାର ସଚରାଚର ଗୌରବ ଅର୍ଜନ କରୁଥିବା ଟ୍ରକ୍ଟି କିପରି ଶୂନ୍ୟ ଓ ହତଭାଗ୍ୟ ଦିଶୁଥିଲା। ମଧ୍ୟବୟସ୍କ ନୀରବ ରହିବା ଲକ୍ଷ୍ୟ କରି କହିଲା ବ୍ରହ୍ମରାକ୍ଷସ, ତା ଛଡ଼ା ବ୍ୟବସାୟୀ, ଏହା ଗୋଟିଏ ସଂରକ୍ଷିତ ଜଙ୍ଗଲ, ଏଠାରେ ବୃକ୍ଷହଣାର ଭୟ ନଥିବ ଚିନ୍ତା କରି ମୁଁ ଏଠାରେ ମୋର ବାସସ୍ଥାନ ନିରୂପିତ କରିଥିଲି, ଅସଂଖ୍ୟ ଜଗୁଆଳି ବନ୍ଧୁକ ହସ୍ତରେ ଏହି ଜଙ୍ଗଲଟିକୁ ଜଗିଛନ୍ତି, ଏସବୁ ସତ୍ତ୍ୱେ ତୁମେ ସଦଳବେଳେ ଏ ଜଙ୍ଗଲରେ ପ୍ରବେଶ କଲ କେମିତି? ନିରବତା ଭଙ୍ଗ କରି ଉଚ୍ଚସ୍ୱରରେ ହସି ଉଠିଲେ ବ୍ୟବସାୟୀ, ବନ୍ଧୁକଠାରୁ ମୁଦ୍ରା ଅଧିକ ଶକ୍ତିଶାଳୀ, ଏହା କିପରି ମୁଁ ତୁମକୁ ବୁଝାଇବି? ବ୍ରହ୍ମରାକ୍ଷସ, ସ୍ୱାଧୀନ ଭାରତର ନାଗରିକ ହୋଇଥିଲେ ସଂରକ୍ଷିତ ଜଙ୍ଗଲରେ ଶାଳକାଠ ହାଣିବା ଏକ କଠିନ ବ୍ୟାପାର ବୋଲି ତୁମେ ମନେ କରିନଥାନ୍ତ। ଅତପର ବ୍ୟବସାୟୀ ଆଉ ବାକ୍ୟବ୍ୟୟ ଅନାବଶ୍ୟକ ମନେ କରି କିଛି କ୍ଷଣ ଶ୍ରମଜୀବୀ ଦୁହିଁଙ୍କ ସହିତ ଫୁସ୍ଫୁସ୍ ହେବା ପରେ ପୁନର୍ବାର ସେହି ଶାଳବୃକ୍ଷ ମୂଳକୁ ଆସିଲେ। ଶ୍ରମଜୀବୀ ଦୁହେଁ ତୁରନ୍ତ କୁଠାର ପ୍ରହାର ଆରମ୍ଭ କରିଦେଲେ ଶାଳବୃକ୍ଷରେ। ଚୋପ ବଦମାସ, ଏତେବେଳେ ବ୍ରହ୍ମରାକ୍ଷସ ଆକାଶ ଫଟା କ୍ରୋଧ ଦେଖିଲେ ବ୍ୟବସାୟୀ ଓ ଶ୍ରମଜୀବୀ ଦୁହେଁ। ଏକ ପ୍ରକାର ହନୁମନ୍ତ ପ୍ରାୟ ଭୁସ୍କିନା ଡେଇଁ ପଡ଼ିଲା ଡାଳ ଉପରୁ ବ୍ରହ୍ମରାକ୍ଷସ। ରଡ୍ଡ ନିଆଁ ପରି ଆଖି, ପିଚୁ ପରି କଳା ସର୍ବାଙ୍ଗ, ଶାଳ ବୃକ୍ଷ ପରି ଉଞ୍ଚ। ଚୋପ୍ ଦୋହରାଇଲା ସେ, ଆଉ ଗୋଟିଏ କୁଠାର ପାହାର ଦିଅ ତ ମୋ ବୃକ୍ଷ ମୂଳରେ, ତାପରେ ଦେଖିବ ମୁଁ କ'ଣ କରିବି। କୁଠାର ଖସି ପଡ଼ିଲା ଶ୍ରମଜୀବୀ ଦୁହିଁଙ୍କ ହାତରୁ। କୌଣସି କାରଣରୁ ହଠାତ୍ ଆର୍ଦ୍ର ହେଲା ବ୍ୟବସାୟୀଙ୍କ ଅଣ୍ଟାର ନିମ୍ନାଂଶ, ଥରୁଥାନ୍ତି ସେମାନେ ପ୍ରଚଣ୍ଡ ବାତ୍ୟାରେ ଶାଳପତ୍ର ପରି। ମୋର ଅସଲ ପରିଚୟ ଏଯାଏଁ ଜାଣିନାହୁଁ ତୁ ନରିଆ। ବ୍ରହ୍ମରାକ୍ଷସ ମୁହଁରୁ ଆପଣଙ୍କର ପିତୃଦତ୍ତ ନାମଟି ଶୁଣି ତତ୍କ୍ଷଣାତ୍ ତା ପାଦ ତଳେ ପଡ଼ିଗଲା ନରି ମହାନ୍ତି। ବଲବଲ ହୋଇ ଖାଲି ଅନାଇଥାଏ ସେ ବ୍ରହ୍ମରାକ୍ଷସର କଳା ଖପୁରୀ ପରି ପ୍ରକାଣ୍ଡ ମୁହଁଟାକୁ। କହିଲା ବ୍ରହ୍ମରାକ୍ଷସ, ଶୁଣ ନରିଆ, ଶାଳ ବୃକ୍ଷଟାକୁ ନ ହାଣିବାକୁ ତୋତେ ଏତେ କହିଲି, ଶୁଣିଲୁ ନାହିଁ। ବୃକ୍ଷ ହାଣିଲେ ପରିବେଶ ଧ୍ୱଂସ ହୁଏ, ବର୍ଷା ଅଭାବ ପଡ଼େ, ଦୁର୍ଭିକ୍ଷ ହୁଏ। ତା ଛଡ଼ା ଏ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ, ଭାବିଥିଲି ମଣିଷ ଯେତେବେଳେ ସାମାଜିକ ପ୍ରାଣୀ ସମାଜର କ୍ଷତି କରିବା ଭଳି କିଛି ସେ କରିବ ନାହିଁ, କିନ୍ତୁ ତୁ ଗୋଟିଏ ଅମଣିଷ, ମଣିଷ ସମାଜର ଶତ୍ରୁ। କ୍ରୋଧ ଯେମିତି ଟିକିଏ କମି ଆସିଥିଲା ୟା ଭିତରେ ବ୍ରହ୍ମରାକ୍ଷସର। ମୁଁ ଜାଣେ ନରିଆ, ମଣିଷ ଗୋଟାଏ ଏମନ୍ତ ପ୍ରାଣୀ, ତା ନିକଟରେ ଯୁକ୍ତି କାମ କରେ ନାହିଁ, କାମ କରେ ମାଡ଼। ବ୍ରହ୍ମରାକ୍ଷସ ମୁଖରୁ ମାଡ଼ ଶବ୍ଦଟା ଉଚ୍ଚାରିତ ହୁଅନ୍ତେ ବ୍ୟବସାୟୀ ଓ ଶ୍ରମଜୀବୀ ଦୁହେଁ କହି ଉଠିଲେ ଏକସଙ୍ଗେ, ଆମେମାନେ ମହାପାପୀ ବ୍ରହ୍ମରାକ୍ଷସ, ଆମମାନଙ୍କୁ କ୍ଷମା କର। ବ୍ରହ୍ମରାକ୍ଷସ ଏହା ମଧ୍ୟରେ ଚକା ମାରି ବସିସାରିଥିଲା ବ୍ୟବସାୟୀ ପାଖରେ। ତା ସ୍ୱର ବି କେମିତି ହୋଇଉଠିଥିଲା ଅସ୍ୱାଭାବିକ ଭାବରେ ଶାନ୍ତ ଓ ସହଜ। ମୁଁ ଅବଶ୍ୟ ତୁମମାନଙ୍କର କୌଣସି କ୍ଷତି କରିବି ନାହିଁ ରେ ନରିଆ, କହିଲା ବ୍ରହ୍ମରାକ୍ଷସ, କିନ୍ତୁ ମୁଁ ନିଜ ଅନୁଭୂତିରେ ଜାଣେ ତୋ ପରି ବ୍ୟବସାୟୀମାନଙ୍କୁ ଚାବୁକରେ ମାଡ଼ ନ ଦିଆଯିବା ଯାଏଁ ବନ୍ଦ ହେବ ନାହିଁ ବୃକ୍ଷ ହଣା। ମୁଁ ମନୁଷ୍ୟ ଥିଲାବେଳେ ନିଜେ ଥିଲି ଜଣେ ଚୋରା କାଠ ବ୍ୟବସାୟୀ। ସଂରକ୍ଷିତ ଜଙ୍ଗଲମାନଙ୍କରୁ ମଧ୍ୟରାତ୍ରମାନଙ୍କରେ ମୁଁ ବୋହି ନେଉଥିଲି ଟ୍ରକ୍ ଟ୍ରକ୍ ଶାଳ କାଠ। ସେତେବେଳେ କ'ଣ ମୁଁ ଶୁଣିଥିଲି ପରିବେଶ ଧ୍ୱଂସ ହେବାର ଯୁକ୍ତି? ଆପଣ ମଧ୍ୟ ଜଣେ ଚୋରା ବ୍ୟବସାୟୀ ଥିଲେ, ଉତ୍ସାହରେ କହି ଉଠିଲା ବ୍ୟବସାୟୀ। ସାହସ ପାଇ ବ୍ରହ୍ମରାକ୍ଷସ ନିକଟକୁ ଲାଗି ଆସିଥିଲେ ଶ୍ରମଜୀବୀ ଦୁଇ ଜଣ। ହଁ ରେ ନରିଆ, ମୁଁ ଥିଲି ଗୋଟେ ଚୋରା କାଠ ବ୍ୟବସାୟୀ, ତା ଛଡ଼ା ତୁ ଥିଲୁ ମୋର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ। ଆପଣ ସାର୍, ମାତ୍ରାଧିକ ଆନନ୍ଦରେ ନାଚି ଉଠିଲା ନରି ମହାନ୍ତି। ସାର୍ ଆପଣ? ହଁ ରେ, କହିଲା ବ୍ରହ୍ମରାକ୍ଷସ, ମୁଁ ସେହି କୁଞ୍ଜ ମହାପାତ୍ର, ଦେଶର ପହିଲା ନମ୍ବର ଚୋରା କାଠ ବ୍ୟବସାୟୀ। ଦେଶ ବାହାରକୁ ଜାହାଜ କେତେ ମୂଲ୍ୟବାନ କାଠ ପଠାଇଛି, କିଏ ତାର ହିସାବ ରଖିଛି? ଆଜି ସବୁ ମନେ ପଡ଼ୁଛି ରେ ନରିଆ, ମନେ ପଡ଼ୁଛି ସବୁ କଥା, କ'ଣ ସବୁ ମୁଁ କରୁଥିଲି ମଣିଷ ଥିଲାବେଳେ। ମଧ୍ୟରାତ୍ରରେ ଚୋରା କାଠ ନେଇ ଢାବାମାନଙ୍କରେ କେତେ ଯେ ନ ପିଇଛେ ଆମେ, କେତେ ମଉଜ ନ କରିଛେ ମାଇକିନିଆ ଗୁଡ଼ାଙ୍କୁ ଧରି। ଛାଡ଼ ସାର୍, ଆପଣ ଜଙ୍ଗଲ ବିଭାଗର ଉପମନ୍ତ୍ରୀ ଥିବାବେଳେ ସେଇଥର ଯେଉଁ ଚନ୍ଦନ କାଠ ଗୁଡ଼ାକ ହାଣି ନେଇଥିଲେ ପୁଲିସ ଆଖରେ ଧୂଳି ଦେଇ, ଆପଣ ହୋଇଥିଲେ ବାବାଜୀ ବେଶ, ମନେ ଅଛି ନା? ବ୍ରହ୍ମରାକ୍ଷସ ହେଲେ ସ୍ମୃତି ଶକ୍ତି ଆହୁରି ବଢ଼ିଯାଏ ରେ ନରିଆ, କହିଲା ବ୍ରହ୍ମରାକ୍ଷସ, ତେବେ ଛାଡ଼ କ'ଣ ହେବ ସେ କଥା ସ୍ମରଣ କରି। ସାର୍ ଆପଣ ଏବେ କେମିତି ଅଛନ୍ତି ଆପଣ? ପଚାରିଲା ନରି ମହାନ୍ତି। ଭଲରେ ଅଛି ରେ ନରିଆ, କାଠ ଚୋରି କରିବାରେ ଏଇ ସଂରକ୍ଷିତ ଜଙ୍ଗଲଟି ମୋର ପ୍ରିୟ ଥିଲା ବୋଲି ଯମଦେବଙ୍କ ଆଦେଶ, ଏଇ ଜଙ୍ଗଲରେ ହିଁ ମୁଁ ରହିବି। ତେବେ ଗୋଟାଏ ସମସ୍ୟା ମୋତେ ବିଚଳିତ କରୁଛି ଆଜିକାଲି, ମନୁଷ୍ୟ ଥିଲାବେଳେ ଚୋରା କାଠ ଧରାପଡ଼ିବା ଭୟ ମୋତେ ଯେମିତି ବିଚଳିତ କରୁଥିଲା। କି ସମସ୍ୟା ସାର୍? ପଚାରିଲା ନରି ମହାନ୍ତି। ମନୁଷ୍ୟ ବ୍ରହ୍ମରାକ୍ଷସର ଦୂରତା ସମ୍ପୂର୍ଣ୍ଣ ହଟିଯାଇଥିଲା ସେତେବେଳକୁ। ଏତେ ଦିନ ପରେ ପୁଣି ମିଳିତ ହୋଇଥିଲେ ଦୁଇ ବନ୍ଧୁ, କୁଞ୍ଜ ମହାପାତ୍ର ବ୍ରହ୍ମରାକ୍ଷସ ରୂପେ ଓ ନରି ମହାନ୍ତି। କୌଣସି ସଂରକ୍ଷିତ ଜଙ୍ଗଲରୁ କାଠ ଚୋରି ପରେ ପୁଣି ଯେମିତି ଆଳାପ ଜମାଇଥିଲେ କୌଣସି ଗୋଟେ ଢାବାରେ ଦୁଇଟା ବୋତଲ ଧରି। ବୃକ୍ଷମାନେ ହଣା ହେଲେ ମନୁଷ୍ୟ ସମାଜର କ୍ଷତି ହେବାଟା ମୋର ସମସ୍ୟା ନୁହେଁ ରେ ନରିଆ, ମୁଁ ତ ଆଉ ମନୁଷ୍ୟ ନାହିଁ ନା। ତୁ କାଳେ ବୁଝିବୁ ବୋଲି ମନୁଷ୍ୟମାନଙ୍କ ଭଳି ଯୁକ୍ତି କରୁଥିଲି ତୋ ସହିତ, ତତେ ବୁଝାଉଥିଲି ପରିବେଶ ସୁରକ୍ଷାର ମହତ୍ତ୍ୱ, ଆଉ କିଏ ହୋଇଥିଲେ ଏତେ ବକ୍ବକ୍ ହୋଇନଥାନ୍ତି ତା ସହିତ, ତାକୁ ଏଇ ଦୁଇ ହାତରେ ଧରି ଫୋବାଡ଼ି ଦେଇଥାନ୍ତି 100 ମାଇଲ ଦୂରକୁ। ଶାଳବୃକ୍ଷଠାରୁ ଲମ୍ବା ଦୁଇଟା କଳା ସରୁ ହାତ ଉପରକୁ ଉଠାଇଲା ବ୍ରହ୍ମରାକ୍ଷସ। ଭୟରେ ଚମକି ପଡ଼ିଲେ ନରୀ ଆଉ ଶ୍ରମଜୀବୀ ଦୁହେଁ, କିନ୍ତୁ ଯଥାସମ୍ଭବ କୋମଳ ସ୍ୱରରେ କହିଲା ବ୍ରହ୍ମରାକ୍ଷସ, ତୋ ସାଙ୍ଗେ ଟିକେ ଆଳାପ କରିବାକୁ ଇଚ୍ଛା ହେଲା ରେ ନରିଆ, ଯେତେବେଳେ ପୁରୁଣା ବନ୍ଧୁ ନା, ପୂର୍ବ ଆକାଶଟା ସେତେବେଳକୁ ଦିଶିଲାଣି ସିନ୍ଦୁର ପରି ଲାଲ। ଆପଣଙ୍କ ସମସ୍ୟାଟା କହିଲେ ନାହିଁ ସାର୍, ଅଭିଯୋଗ କଲା ନରି ମହାନ୍ତି। କୁଞ୍ଜ ମହାପାତ୍ର ଜଙ୍ଗଲ ବିଭାଗ ଉପମନ୍ତ୍ରୀ ଥିଲାବେଳେ ଯେମିତି ସ୍ୱରରେ ଆଳାପ କରୁଥିଲା ସେହି ସ୍ୱରରେ, ମୋ ସମସ୍ୟାଟା ହେଲା ସାମାନ୍ୟ କାଶି, କହିଲା ବ୍ରହ୍ମରାକ୍ଷସ। ତୁମେ ମନୁଷ୍ୟମାନେ ଯଦି ହାଣି ଚାଲ ବୃକ୍ଷ ପରେ ବୃକ୍ଷ, ସଫା କରି ପକାଅ ଜଙ୍ଗଲ ପରେ ଜଙ୍ଗଲ, ତେବେ ଆମେ ବ୍ରହ୍ମରାକ୍ଷସ ମାନେ ରହିବୁ କେଉଁଠି? ଖାଲି ମୋ ପାଇଁ ମୁଁ ଚିନ୍ତିତ ନୁହେଁ ରେ ନରିଆ, ଚିନ୍ତିତ ଥିଲି ସମସ୍ତ ବ୍ରହ୍ମରାକ୍ଷସଙ୍କ ପାଇଁ। ମନୁଷ୍ୟ ସମାଜରେ ମୁଁ ଯେମିତି ଥିଲି MLA ବା ଉପମନ୍ତ୍ରୀ, ଏଠାରେ ମଧ୍ୟ ମୁଁ ସେହିପରି ବ୍ରହ୍ମରାକ୍ଷସ ସମାଜର ଉପସଭାପତି, ସେମାନଙ୍କର ନେତା। ଦୀର୍ଘ ନିଶ୍ୱାସଟାଏ ପକାଇ କହିଲା ବ୍ରହ୍ମରାକ୍ଷସ। ଅକସ୍ମାତ୍ ଝଡ଼ ଆସିବା ଭ୍ରମରେ ଚମକି ପଡ଼ିଲେ ନରି ମହାନ୍ତି ଓ ଶ୍ରମଜୀବୀ ଦୁହେଁ। ଏତିକିବେଳେ ଶୁଣାଗଲା କା କା ଶବ୍ଦ, ହାଉଳି ଖାଇଲା ପରି ଠିଆ ହୋଇପଡ଼ିଲା ବ୍ରହ୍ମରାକ୍ଷସ। ସକାଳ ହୋଇଗଲା ରେ ନରିଆ, ଖରାଟା ଆମମାନଙ୍କ ପାଇଁ ଇଲେକ୍ଟ୍ରିକ୍ ସକ୍ ଠାରୁ ମଧ୍ୟ ଆହୁରି ଭୟଙ୍କର। ମୁଁ ଯାଏଁ, ମୁହୂର୍ତ୍ତକ ମଧ୍ୟରେ ଶାଳବୃକ୍ଷ ଉପରକୁ ହନୁମନ୍ତ ପରି ଡିଆଁ ମାଇଲା ବ୍ରହ୍ମରାକ୍ଷସ। ଶାଳବୃକ୍ଷ ମୂଳେ କିଛି ସମୟ ଠିଆ ହୋଇ ରହିଲେ ହତବାକ୍ ନରି ମହାନ୍ତି ଓ ଶ୍ରମଜୀବୀ ଦୁହେଁ। ତାପରେ ଶୂନ୍ୟ ଟ୍ରକ୍ରେ ସେମାନେ ଫେରିଗଲେ ସଂରକ୍ଷିତ ଜଙ୍ଗଲରୁ। ବିନା ଚୋରା କାଠରେ ଏପରି ଫେରିବାର ଅନୁଭୂତି ଥିଲା ନରି ମହାନ୍ତିଙ୍କ ଜୀବନରେ ପ୍ରଥମ।